ନମସ୍କାର, ମୁଁ ମନୋରମା ମହାନ୍ତି, ୱେଦର ବ୍ରିଫିଂ କରୁଛି ପୁରା ଓଡ଼ିଶା ରାଜ୍ୟର। ଯଦି ଦେଖିବା ଲାଷ୍ଟ 24 ଆୱାର୍ସରେ ହାଇଏଷ୍ଟ ମ୍ୟାକ୍ସିମମ୍ ଟେମ୍ପରେଚର ପାରଲାଖାମୁଣ୍ଡିରେ ରେକର୍ଡ କରାଯାଇଛି 35.6°C ଆଉ ଲୋଏଷ୍ଟ ମିନିମମ୍ ଟେମ୍ପରେଚର ରେକର୍ଡ କରାଯାଇଛି ରାଉରକେଲା ଠାରେ 11.5°C ପ୍ଲେନ୍ ଏରିଆରେ। ଆଉ ଯଦି ଦେଖିବା ହିଲି ଏରିଆରେ ଆମର ଜି ଉଦୟଗିରିରେ 12.2°C ରେକର୍ଡ କରାଯାଇଛି। ତା ସହିତ ଆମର ଯଦି ଦେଖିବା ମିନିମମ୍ ଟେମ୍ପରେଚର ମୋଷ୍ଟଲି ନର୍ମାଲ ଟୁ ଏବଭ୍ ନର୍ମାଲ ରହିଛି କୋଷ୍ଟାଲ ଓଡ଼ିଶା ଆଉ ନର୍ଥ ଇଣ୍ଟିରିୟର ଓଡ଼ିଶାରେ, କିନ୍ତୁ ସାଉଥ ଇଣ୍ଟିରିୟର ଓଡ଼ିଶାରେ 3-5° ଏବଭ୍ ନର୍ମାଲ ରହିଛି। ଯଦି ଦେଖିବା ମ୍ୟାକ୍ସିମମ୍ ଟେମ୍ପରେଚର ବି କୋଷ୍ଟାଲ ଓଡ଼ିଶା ସାଉଥ ଇଣ୍ଟିରିୟର ଓଡ଼ିଶାରେ ମୋଷ୍ଟଲି ନର୍ମାଲ ହିଁ ରହିଛି, କିନ୍ତୁ ନର୍ଥ ଇଣ୍ଟିରିୟର ଓଡ଼ିଶାରେ 2-4°C ମ୍ୟାକ୍ସିମମ୍ ଟେମ୍ପରେଚର ଏବଂ ନର୍ମାଲରେ ରହିଛି। ତାପରେ ଯଦି ଦେଖିବା ଆମର ରେନ୍ଫଲ ମୋଷ୍ଟଲି ଆମର ପୁରା ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି, ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ। ତାପରେ ଯଦି ଦେଖିବା ଆମେ ଫଗ୍ର ଫୋରକାଷ୍ଟ ଦିଆଯାଇଛି ଆଗାମୀ 24 ଘଣ୍ଟା ଭିତରେ, କାଲି ଆର୍ଲି ମର୍ଣ୍ଣିଂରେ ଫଗ୍ ରିଏଲାଇଜ୍ ହେଇପାରେ ଆର୍ ଡେନ୍ସ ଫଗ୍ ଘନ କୁହୁଡ଼ି ବି ଦେଖାଯାଇପାରେ କିଛି କିଛି ଜିଲ୍ଲାରେ, ଯେମିତିକି ଗଞ୍ଜାମ, ଗଜପତି, ନୟାଗଡ଼ ଆଉ ପୁରୀ ଜିଲ୍ଲା ପାଇଁ ଡେନ୍ସ ଫଗ୍ର ୱାର୍ଣ୍ଣିଂ ଜାରି କରାଯାଇଛି। ସେଇଟା ବି ଡେନ୍ସ ଫଗ୍ ଗାଁ ଭାଁ ଜାଗାରେ ଦେଖାଯାଇପାରେ କିମ୍ବା କିଛି କିଛି ସ୍ଥାନରେ ବି ଦେଖାଯିବାର ସମ୍ଭାବନା ରହିଛି। ଆଉ ସାଲୋ ଟୁ ମଡରେଟ୍ ଫଗ୍ ବି କିଛି କିଛି ସ୍ଥାନରେ ଦେଖାଯିବାର ସମ୍ଭାବନା ରହିଛି। ଆଉ ଯଦି ଦେଖିବା କାଲି ପାଇଁ ଡେ 2 ପାଇଁ ମାନେ 8 ତାରିଖ ପାଇଁ କି ବି ଡେନ୍ସ ଫଗ୍ ରହିବାର ସମ୍ଭାବନା ରହିଛି ଆଇସୋଲେଟେଡ୍ ପକେଟ୍ସ କିମ୍ବା କିଛି କିଛି ସ୍ଥାନରେ, ଯେମିତିକି ଜିଲ୍ଲା ଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ନୟାଗଡ଼ ଆଉ ପୁରୀ ଜିଲ୍ଲାରେ ସେଇଟା ଯେଉଁ ୟେଲୋ କଲର୍ର ୱାର୍ଣ୍ଣିଂ ଜାରି କରାଯାଇଛି ଡେନ୍ସ ଫଗ୍ ପାଇଁ ପୁରା ଡିଷ୍ଟ୍ରିକ୍ଟରେ, ନହେଲେ କିଛି କିଛି ସ୍ଥାନରେ ଡିଷ୍ଟ୍ରିକ୍ଟର ଘନ କୁହୁଡ଼ି ଦେଖିବାକୁ ମିଳିପାରେ। ଆଉ ଯଦି ଦେଖିବା ମିନିମମ୍ ଟେମ୍ପରେଚର ଆଗାମୀ 2 ଦିନ ଯାଏ ମୋଷ୍ଟଲି 2-4°C ଫଲ ହେବାର ସମ୍ଭାବନା ରହିଛି, ତାପରେ ମୋଷ୍ଟଲି ବିଶେଷ ଚେଞ୍ଜ ହେବାର ସମ୍ଭାବନା ନାହିଁ। ଧନ୍ୟବାଦ।